ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, କଠିନ ପରିଶ୍ରମ ଏବଂ ଉଦ୍ଭାବନ ବଳରେ ଯୁବପିଢ଼ି ଦେଶର ସମ୍ଭାବନା ସମ୍ପର୍କରେ ବିଶ୍ୱକୁ ଅବଗତ କରାଉଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ଜାମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖାର ଏକାଧିକ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ, ରୋମ୍ର ସେଣ୍ଟ ମେରି ମେଜର୍ର ବାସିଲିକାଠାରେ ପୋପ୍ ଫ୍ରାନ୍ସିସ୍କର ଅନ୍ତିମ ସଂସ୍କାର ପ୍ରକ୍ରିୟା ଜାରି, ଭାରତ ଶ୍ରାବ୍ୟ ସମ୍ମିଳନୀ ଏବଂ ପୁରସ୍କାର 2025ରେ ଆକାଶବାଣୀକୁ ମିଳିଲା 6 ପୁରସ୍କାର, ଏବଂ ଆଇପିଏଲ୍ T20 କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ନିର୍ମାଣରେ ଯୁବଗୋଷ୍ଠୀଙ୍କ ଅଂଶଗ୍ରହଣ ଦେଶକୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହିତ ଦ୍ରୁତ ବିକାଶ ପଥରେ ଅଗ୍ରସର କରୁଛି। ନିଜର କଠିନ ପରିଶ୍ରମ ଏବଂ ଉଦ୍ଭାବନ ବଳରେ ଯୁବପିଢ଼ି ଦେଶରେ ରହିଥିବା ସମ୍ଭାବନା ସମ୍ପର୍କରେ ବିଶ୍ୱକୁ ଅବଗତ କରାଉଛନ୍ତି ବୋଲି ସେ କହିଛନ୍ତି। ବିଭିନ୍ନ ସରକାରୀ ପଦବୀରେ ନବନିଯୁକ୍ତ 51,000 ଅଧିକ ଯୁବକ ଯୁବତୀଙ୍କୁ ଆଜି ପଞ୍ଚଦଶ ରୋଜଗାର ମେଳାରେ ନିଯୁକ୍ତିପତ୍ର ବଣ୍ଟନ କରିବା ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି।
तो राष्ट्र तेज विकास भी करता है और विश्व में अपनी पहचान भी बनाता है। भारत का युवा आज अपने परिश्रम और इनोवेशन से दुनिया को ये दिखा रहा है कि हम में कितना सामर्थ्य है। स्किल इंडिया, स्टार्टअप इंडिया, डिजिटल इंडिया जैसे अनेक अभियान इस दिशा में युवाओं के लिए नए अवसर बना रहे।
ପ୍ରଧାନମନ୍ତ୍ରୀ କହିଛନ୍ତି, ବଜେଟ୍ରେ ସରକାର ଉତ୍ପାଦନ କ୍ଷେତ୍ରକୁ ମିଶନ ମୋଡ୍ରେ କାର୍ଯ୍ୟକାରୀ କରିବା ନେଇ ବ୍ୟବସ୍ଥା କରିଛନ୍ତି। ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ପ୍ରୋହାହନ ପ୍ରଦାନ କରିବା ସହିତ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀଙ୍କୁ ଏହାଦ୍ୱାରା ସହଯୋଗ ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ନିଯୁକ୍ତି କ୍ଷେତ୍ର ମଧ୍ୟ ତ୍ୱରାନ୍ୱିତ ହୋଇପାରିବ। ମହାକାଶ ବିଜ୍ଞାନ ସମେତ ବିଭିନ୍ନ କ୍ଷେତ୍ରରେ ମହିଳା ନୂତନ ଉଚ୍ଚତାକୁ ସ୍ପର୍ଶ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
हमारी नारी शक्ति ब्यूरोक्रेसी से लेकर स्पेस और साइंस के क्षेत्र में नई बुलंदियों को छू रही। सरकार का विशेष ध्यान ग्रामीण महिलाओं के सशक्तिकरण पर भी है। सेल्फ हेल्प ग्रुप, बीमा सखी, बैंक सखी और कृषि सखी जैसी पहलें ग्रामीण महिलाओं के लिए नए अवसर तैयार किए। आज देश में हजारों महिलाएं ड्रोन दीदी बनकर अपने परिवार और गांव की समृद्धि सुनिश्चित कर रही हैं।
ଶ୍ରୀ ମୋଦି ମୁମ୍ବାଇରେ ଆସନ୍ତା ମାସ ପହିଲାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ସମ୍ମିଳନୀ ୱେବ୍ସ 2025 ଉପରେ ଆଲୋକପାତ କରିଥିଲେ। ଦେଶର 47 ସ୍ଥାନରେ ଆଜି ଏହି ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 121ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରକାଶନ କରାଯିବ। ଜାମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖାର ଏକାଧିକ ଅଞ୍ଚଳରେ ଗତକାଲି ରାତିରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା। ଭାରତୀୟ ସେନା ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଭାରତ ପକ୍ଷରୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ନିୟନ୍ତ୍ରଣ ରେଖା ନିକଟରେ ଶାନ୍ତିଭଙ୍ଗ କରିବା ଲାଗି ଏହା ଏକ ପ୍ରୟାସ ବୋଲି ବିବେଚନା କରାଯାଇଛି। ଆଗୁଆ ଅଞ୍ଚଳଗୁଡ଼ିକ ଉପରେ ଭାରତୀୟ ସେନା ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି। ଅନ୍ୟପକ୍ଷରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ବିଭିନ୍ନ ଦିଗ ଉପରେ ସେନା ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ସମୀକ୍ଷା କରାଯାଉଛି। ସମଗ୍ର କାଶ୍ମୀର ଅଞ୍ଚଳରେ ବିଶେଷକରି ଦକ୍ଷିଣ କାଶ୍ମୀର ଜିଲ୍ଲାଗୁଡ଼ିକରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି। ଏହି ଆକ୍ରମଣ ଘଟଣାରେ ସଂଶ୍ଳିଷ୍ଟ ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀଙ୍କୁ ଠାବ କରିବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏର ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଏହି ଆକ୍ରମଣ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଜାମ୍ମୁ କାଶ୍ମୀର ବୈଷ୍ଣୋଦେବୀ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ରିଆସି ଜିଲ୍ଲାର କଟ୍ରା ଅଞ୍ଚଳରେ ଏକ ସମନ୍ୱିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ଆଇସିସିସି କାର୍ଯ୍ୟକ୍ଷମ କରାଯିବ। ମାତା ବୈଷ୍ଣୋଦେବୀ ଶ୍ରାଇନ୍ ବୋର୍ଡ ପକ୍ଷରୁ ଗତକାଲି ଅନୁଷ୍ଠିତ ମିଳିତ ସୁରକ୍ଷା ସମୀକ୍ଷା ବୈଠକରେ ଏହି ନିଷ୍ପଭି ନିଆଯାଇଛି। ବିଭିନ୍ନ ସୁରକ୍ଷା ସଂସ୍ଥା, ସେନାବାହିନୀ, ଗୁଇନ୍ଦା ସେବା ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ସେଣ୍ଟର ମାଧ୍ୟମରେ 700 ସିସିଟିଭି କ୍ୟାମେରା ଲଗାଯିବା ସହିତ କୃତ୍ରିମ ବୁଦ୍ଧିମତା ପରିଚାଳିତ ଅନ୍ୟାନ୍ୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ପିଥୁସ୍ ଏବଂ ପୋନିୱାଲାଙ୍କ ପରିଚୟ ଯାଞ୍ଚ କରିବା ନେଇ ଏକ ବ୍ୟବସ୍ଥା ପ୍ରଣୟନ କରିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରୋମ୍ର ସେଣ୍ଟ ମେରି ମେଜର୍ର ବାସିଲିକାଠାରେ ପୋପ୍ ଫ୍ରାନ୍ସିସ୍କର ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି। ଭାଟିକାନ୍ ସହରର ସେଣ୍ଟ ପିଟର୍ସ ଛକରେ ଚାଲିଥିବା ଏହି ଶେଷକୃତ୍ୟ ସମାରୋହରେ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଏବଂ ବିଶ୍ୱର ବିଭିନ୍ନ ଦେଶର ପ୍ରମୁଖ ପ୍ରତିନିଧି ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ବ୍ରାଜିଲ୍ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଦା ସିଲ୍ଭା ଏବଂ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର୍ ମିଲିଙ୍କ ସମେତ ଅନ୍ୟାନ୍ୟ ବିଶ୍ୱ ନେତାମାନେ ଏହି ସଂସ୍କାର ପ୍ରକ୍ରିୟାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ରାଷ୍ଟ୍ରପତି ମୁର୍ମୁଙ୍କ ସହ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଏନ୍ ଏବଂ ଗୋଆ ବିଧାନସଭାର ଉପବାଚସ୍ୱତି ଜୋସୁଆ ଡିସୁଜା ଭାଟିକାନ୍ ସିଟି ଗସ୍ତରେ ଯାଇଛନ୍ତି। ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚର ନେତୃତ୍ୱ ନେଇଥିବା ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍ ତଥା ଭାଟିକାନ୍ ସିଟିର ମୁଖ୍ୟ ପୋପ୍ ଫ୍ରାନ୍ସିସ୍କର ଗତ 21 ତାରିଖରେ 88 ବର୍ଷ ବୟସରେ ପରଲୋକ ହୋଇଥିଲା। ପୋପ୍ଙ୍କ ଅନ୍ତିମ ସଂସ୍କାର ଅବସରରେ ଆଜି ଭାରତ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ନିୟମିତ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯାଉଥିବା ସ୍ଥାନଗୁଡ଼ିକରେ ଆଜି ଦିନକ ପାଇଁ ଜାତୀୟ ପତାକା ଅର୍ଦ୍ଧନମିତ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋପ୍ ଫ୍ରାନ୍ସିସ୍ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସମାଜ ପ୍ରତି ପୋପ୍ ଫ୍ରାନ୍ସିସ୍ଙ୍କର କାର୍ଯ୍ୟକୁ ବିଶ୍ୱ ସର୍ବଦା ମନେ ରଖିବ। ସୁଲଭ ଆଞ୍ଚଳିକ ବିମାନ ଯାତ୍ରା ଉଡ଼ାନ୍ ମାଧ୍ୟମରେ 1,49,00,000 ଅଧିକ ଯାତ୍ରୀ ଉପକୃତ ହୋଇଛନ୍ତି। 2016 ଅକ୍ଟୋବର ମାସରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ଯୋଜନା ଅଧୀନରେ ବିମାନ ବନ୍ଦରଗୁଡ଼ିକର ଉନ୍ନତିକରଣ ଏବଂ ଅଳ୍ପ ସେବାପ୍ରାପ୍ତ ଅଞ୍ଚଳକୁ ଯୋଗାଯୋଗ ପ୍ରଦାନ କରାଯାଇଥିଲା। 90 ବିମାନ ବନ୍ଦରକୁ ସଂଯୋଗ କରାଯାଇଛି, 625 ଉଡ଼ାଣ ମାର୍ଗ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। 2014 ଦେଶରେ ବିମାନ ବନ୍ଦର ନେଟ୍ୱର୍କ 74 ସୀମିତ ଥିବାବେଳେ 2024 ଏହା 169 ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଶ୍ରାବ୍ୟ ସମ୍ମିଳନୀ ଏବଂ ପୁରସ୍କାର 2025 ଆକାଶବାଣୀ ବିଭିନ୍ନ ବିଭାଗରେ ମୋଟ 6 ପୁରସ୍କାର ଲାଭ କରିଛି। ଏହି ସମ୍ମିଳନୀର ତୃତୀୟ ସଂସ୍କରଣ ମୁମ୍ବାଇଠାରେ ଅନୁଷ୍ଠିତ ହୋଇଥିଲା। ରେଡିଓ ଏବଂ ଅଡିଓ ପ୍ରସଙ୍ଗ କାର୍ଯ୍ୟକ୍ରମରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ ସହିତ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀଙ୍କ କାର୍ଯ୍ୟକ୍ରମ ନଇ ସୋଚ ନଇ କାହାନୀ ସ୍କୃତି ଇରାନୀଙ୍କ ସହ ରେଡିଓ ଯାତ୍ରାକୁ ଚଳିତ ବର୍ଷ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। 13 ଏପିସୋଡ୍ର ଏହି ଧାରାବାହିକରେ ମହିଳାଙ୍କର ଧୈର୍ଯ୍ୟ ଏବଂ ସଂକଳ୍ପର କାହାଣୀ ଆଧାରିତ କାର୍ଯ୍ୟକ୍ରମମାନ ପ୍ରସାରିତ ହୋଇଥିଲା। ଗତବର୍ଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ହୋଇଥିବା ଏକ ସାକ୍ଷାତକାର ପ୍ରସାରଣ ସହିତ ଏହି ଧାରାବାହିକ ଶେଷ ହୋଇଥିଲା। ଆକାଶବାଣୀ ସମ୍ଭାଦସେବା ବିଭାଗର ଲୋକପ୍ରିୟ ସାପ୍ତାହିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଓ ଫିଟ୍ନେସ୍ ବର୍ଗରେ ଶ୍ରେଷ୍ଠ ପୁରସ୍କାର ମାନ୍ୟତା ପାଇଛି। ଅନ୍ୟାନ୍ୟ ବର୍ଗରେ ମଧ୍ୟ ଆକାଶବାଣୀର କାର୍ଯ୍ୟକ୍ରମଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯାଇଛି। ଲଘୁ ବିଷୟବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମ ସୃଜନଶୀଳ ଉତ୍କର୍ଷ ପ୍ରଦର୍ଶନ କରି ଆକାଶବାଣୀ ଶ୍ରେଷ୍ଠ ଆନ୍ତର୍ଜାତିକ ପୁରସ୍କାର ପାଇଛି। ଗତକାଲିର ପୁରସ୍କାର ବିତରଣ ସମାରୋହରେ ଯୋଗଦେଇ ଆକାଶବାଣୀର ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଅଡିଓ ଶିଳ୍ପର ବିକାଶ ଉପରେ ଆଲୋକପାତ କରିଥିଲେ। ଲୋକସେବା ପ୍ରସାରଣକାରୀ ଭାବରେ ଆକାଶବାଣୀ ଦେଶବାସୀଙ୍କ ସ୍ୱାର୍ଥକୁ ବଜାୟ ରଖି ସୂଚନା, ଶିକ୍ଷା ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେଇ ଆସିଛି ବୋଲି ସେ କହିଛନ୍ତି। ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲା ଅନ୍ତର୍ଗତ କାହ୍ନା ଜାତୀୟ ଉଦ୍ୟାନର ସୁପୁଖର ଜଙ୍ଗଲାଞ୍ଚଳରେ ଆଜି ଭୋର ସମୟରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ 4 ମହିଳା ନକ୍ସଲଙ୍କର ମୃତ୍ୟୁ ହୋଇଛି। ନକ୍ସଲ ଗୋଷ୍ଠୀର ଏହି ସଦସ୍ୟଙ୍କ ଉପରେ 62,00,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବାଲାଘାଟ ଆରକ୍ଷୀ ଅଧୀକ୍ଷକ ନଗେନ୍ଦ୍ର କୁମାର ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନକ୍ସଲ ବିରୋଧୀ ଅଭିଯାନ ସମୟରେ ଏହି ଗୁଳି ବିନିମୟ ହୋଇଥିଲା। ନକ୍ସଲବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଅଭିଯାନକୁ ଜୋରଦାର କରାଯାଇଛି ବୋଲି ସେ କହିଛନ୍ତି। ଆଇପିଏଲ୍ T20 କ୍ରିକେଟରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ସନ୍ଧ୍ୟା 7:30 ଖେଳାଯିବ। କଠିନ ପରିଶ୍ରମ ଏବଂ ଉଦ୍ଭାବନ ବଳରେ ଯୁବପିଢ଼ି ଦେଶର ସମ୍ଭାବନା ସମ୍ପର୍କରେ ବିଶ୍ୱକୁ ଅବଗତ କରାଉଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ଜାମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖାର ଏକାଧିକ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ, ରୋମ୍ର ସେଣ୍ଟ ମେରି ମେଜର୍ର ବାସିଲିକାଠାରେ ପୋପ୍ ଫ୍ରାନ୍ସିସ୍କର ଅନ୍ତିମ ସଂସ୍କାର ପ୍ରକ୍ରିୟା ଜାରି, ଭାରତ ଶ୍ରାବ୍ୟ ସମ୍ମିଳନୀ ଏବଂ ପୁରସ୍କାର 2025ରେ ଆକାଶବାଣୀକୁ ମିଳିଲା 6 ପୁରସ୍କାର, ଏବଂ ଆଇପିଏଲ୍ T20 କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା।